आकाशवाणी। ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ମରିସସ୍ ଓ ଭାରତ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ 4 ବୁଝାମଣାପତ୍ର ସ୍ୱାକ୍ଷରିତ। ଉତ୍ତରାଖଣ୍ଡର ଡେରାଡୁନରେ ବନ୍ୟା ପରିସ୍ଥିତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ। ରାଜ୍ୟକୁ 1200 କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା। ବାୟୁ ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ଜୀବାଶ୍ମ ଇନ୍ଧନ ଆମଦାନୀ ହ୍ରାସ କରିବା ଉପରେ ଗୁରୁତ୍ୱାରୋପ କଲେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶ ସାଂସ୍କୃତିକ ନବଜାଗରଣର ଏକ ପର୍ଯ୍ୟାୟ ଦେଇ ଗତି କରୁଛି କହିଲେ ସଂସ୍କୃତି ମନ୍ତ୍ରୀ। ଏବଂ ଭାରତ ମ୍ୟାଲେରିଆ ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାରାଣସୀରେ ମରିସସ୍ ପ୍ରଧାନମନ୍ତ୍ରୀ ନବୀନ ଚନ୍ଦ୍ର ରାମଗୁଲାମଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ରାମଗୁଲାମ ଗତକାଲି ଆଧ୍ୟାତ୍ମିକ ନଗରୀ ବାରାଣସୀରେ ପହଞ୍ଚିଥିଲେ ଏବଂ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ ତାଙ୍କୁ ସ୍ୱାଗତ କରିଥିଲେ। ଏକ ମିଳିତ ପ୍ରେସ୍ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଦୁଇ ଦେଶ ମଧ୍ୟରେ ଘନିଷ୍ଠ ସମ୍ପର୍କକୁ ପୁନଃ ସ୍ଥାପନ କରି କହିଛନ୍ତି, ଭାରତ ଏବଂ ମରିସସ୍ 2 ରାଷ୍ଟ୍ର ହେଲେ ମଧ୍ୟ ଆମର ସ୍ୱପ୍ନ ଗୋଟିଏ।
India and Mauritius are 2 nations, but our dreams and destiny are one. इस वर्ष हम सर शिव सागर राम गुलाम जी की 125वीं जयंती मना रहे हैं। वे केवल मॉरिशस के राष्ट्रपिता ही नहीं बल्कि भारत और मॉरिशस के बीच अटूट सेतु के संस्थापक भी थे। उनकी यह जयंती हमें मिलकर अपने संबंधों को नई ऊंचाई पर ले जाने की प्रेरणा देती।
प्रधानमंत्री श्री मोदी कहते, भारत एवं मॉरिशस केवल अंशीदार नुहति बर एक परिवार। ସେ କହିଛନ୍ତି, ଭାରତ ସର୍ବଦା ମରିସସ୍ର ସାର୍ବଭୌମ୍ୟତକୁ ପୂର୍ଣ୍ଣ ସ୍ୱୀକୃତି ଦେବା ସହ ତା'ର ଉପନିବେଶୀକରଣକୁ ସମର୍ଥନ କରିଆସିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ବାହାରେ ପ୍ରଥମ ଜନଔଷଧୀ କେନ୍ଦ୍ର ମରିସସ୍ରେ ହିଁ ସ୍ଥାପିତ ହୋଇଛି। ଶକ୍ତି ସୁରକ୍ଷା ଦ୍ୱିପାକ୍ଷିକ ସହଭାଗିତାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ବୋଲି ଶ୍ରୀ ମୋଦି କହିଛନ୍ତି।
ଭାରତ ମରିସସ୍ କେ ଏନର୍ଜି ଟ୍ରାନ୍ଜିସନ୍ ମେ ସହଯୋଗ ଦେ ରହା ହୈ। मॉरिशस को 100 इलेक्ट्रिक बसें दी जा रही हैं, जिसमें से 10 पहुंच चुकी हैं। ऊर्जा के क्षेत्र में संपन्न हुए कॉम्प्रिहेंसिव पार्टनरशिप समझौते से इसे और बल मिलेगा। हमने तमारिन फॉल्स में 17.5 मेगावाट का फ्लोटिंग सोलर पावर प्लांट के निर्माण में सहयोग देने का निर्णय लिया है।
ପ୍ରଧାନମନ୍ତ୍ରୀ କହିଛନ୍ତି, ଆଇଆଇଟି ମାଡ୍ରାସ୍ ଏବଂ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପ୍ଲାଣ୍ଟେସନ୍ ମ୍ୟାନେଜ୍ମେଣ୍ଟ ମରିସସ୍ ବିଶ୍ୱବିଦ୍ୟାଳୟ ସହ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନାରେ ସହଯୋଗର ସମସ୍ତ କ୍ଷେତ୍ର ସାମିଲ ହୋଇଛି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ସାମୁଦ୍ରିକ ବିଜ୍ଞାନ, ପ୍ରଶାସନିକ ତାଲିମ ଏବଂ ଟେଲିମେଟ୍ରି କ୍ଷେତ୍ରରେ 4 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ବିଦ୍ୟୁତ୍ କ୍ଷେତ୍ର, କ୍ଷୁଦ୍ର ବିକାଶ ପ୍ରକଳ୍ପ ପାଇଁ ଭାରତୀୟ ଅନୁଦାନ ସହାୟତା ଏବଂ ହାଇଡ୍ରୋଗ୍ରାଫି କ୍ଷେତ୍ରରେ 3 ଦସ୍ତାବିଜ୍ ଆଦାନ ପ୍ରଦାନ ହୋଇଛି। ଏହି ଆଲୋଚନା ଭାରତ ଏବଂ ମରିସସ୍ ମଧ୍ୟରେ ସଭ୍ୟତାଗତ ସଂଯୋଗ, ଆଧ୍ୟାତ୍ମିକ ବନ୍ଧନ ଏବଂ ସ୍ଥାୟୀ ଲୋକସମ୍ପର୍କକୁ ପୁନଃ ନିର୍ଦ୍ଦିଷ୍ଟ କରିଛି। ମରିସସ୍ ପ୍ରଧାନମନ୍ତ୍ରୀ ଗତ 9 ଆସନ୍ତା 16 ପର୍ଯ୍ୟନ୍ତ 1 ଭାରତ ଗସ୍ତରେ ଅଛନ୍ତି। ବୈଦେଶିକ ସଚିବ ବିକ୍ରମ ମିଶ୍ରୀ କହିଛନ୍ତି, ଭାରତ ଏବଂ ମରିସସ୍ ଏକ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଡ଼ୋଶୀ ଭାବେ ସାମୁଦ୍ରିକ ସୁରକ୍ଷା ଏବଂ ନିଶା କାରବାର ସମ୍ବନ୍ଧୀୟ ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ଏକତ୍ର କାର୍ଯ୍ୟ କରୁଛନ୍ତି। ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ମିଶ୍ରୀ କହିଛନ୍ତି, ମରିସସ୍ ଭାରତର ପଡ଼ୋଶୀ ପ୍ରଥମ ନୀତି ଏବଂ ଦୃଷ୍ଟିକୋଣ ମହାସାଗର ଏକ ଅବିଚ୍ଛେଦ୍ୟ ଅଂଶ। ସେ କହିଛନ୍ତି, ଭାରତ ମରିସସ୍ ଦ୍ୱିପାକ୍ଷିକ ସମ୍ପର୍କ ସାଂସ୍କୃତିକ, ସଭ୍ୟତା ଏବଂ ଜାତିଗତ ବନ୍ଧନର ଅନନ୍ୟ ସମ୍ପର୍କ। ବୈଦେଶିକ ସଚିବ କହିଛନ୍ତି, ଭାରତ ମହାସାଗର ଅଞ୍ଚଳରେ ପ୍ରଥମ ପ୍ରତିକ୍ରିୟାକାରୀ ଏବଂ ସୁରକ୍ଷା ପ୍ରଦାନକାରୀ ହୋଇଥିବା ବେଳେ ମରିସସ୍ ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ। ସେ କହିଛନ୍ତି, ଏହା ଏକ ସହଭାଗିତା ଯାହା ବିକାଶ, ସହଯୋଗ, ସାମୁଦ୍ରିକ ସୁରକ୍ଷା ଏବଂ ସ୍ୱାସ୍ଥ୍ୟସେବା ବିକାଶ ସମେତ ଭିନ୍ନ ଭିନ୍ନ କ୍ଷେତ୍ରରେ ବିକଶିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଡେରାଡୁନରେ ଉତ୍ତରାଖଣ୍ଡର ପ୍ରଭାବିତ ଅଞ୍ଚଳରେ ବନ୍ୟା ପରିସ୍ଥିତି ଓ ବର୍ଷା ଏବଂ ଭୂସ୍ଖଳନ ଜନିତ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ଡ ପାଇଁ 1200 କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ସମଗ୍ର ଅଞ୍ଚଳ ତଥା ଲୋକମାନଙ୍କୁ ପୁନରୁଦ୍ଧାରରେ ସହାୟତା କରିବା ପାଇଁ ବହୁମୁଖୀ ପଦକ୍ଷେପର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ପିଏମ୍ ଆବାସ ଯୋଜନାରେ ଗୃହ ପୁନଃନିର୍ମାଣ, ଜାତୀୟ ରାଜପଥ ପୁନରୁଦ୍ଧାର, ବିଦ୍ୟାଳୟ ପୁନଃନିର୍ମାଣ, ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠି ଏବଂ ପଶୁପାଳନ ପାଇଁ ମିନି କିଟ୍ ବଣ୍ଟନ ଭଳି ପଦକ୍ଷେପ ଅନ୍ତର୍ଭୁକ୍ତ ରହିବ। ଶ୍ରୀ ମୋଦି ମୃତକଙ୍କ ନିକଟତମ ସମ୍ପର୍କୀୟଙ୍କ ପାଇଁ 2 ଲକ୍ଷ ଟଙ୍କା ଓ ବନ୍ୟା ଏବଂ ବିପର୍ଯ୍ୟୟରେ ଗୁରୁତର ଆହତଙ୍କ ପାଇଁ 50,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ପିତାମାତାଙ୍କୁ ହରାଇଥିବା ପିଲାମାନଙ୍କ ପାଇଁ ପିଏମ୍ କେୟାର୍ସ ଫର୍ ଚିଲ୍ଡ୍ରେନ୍ ଯୋଜନା ମାଧ୍ୟମରେ ସହାୟତା ଯୋଗାଇ ଦିଆଯିବ, ଯାହା ସେମାନଙ୍କ ଦୀର୍ଘକାଳୀନ ଯତ୍ନ ଏବଂ କଲ୍ୟାଣକୁ ସୁନିଶ୍ଚିତ କରିବ। କେନ୍ଦ୍ର ରେଳ, ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭରଶୀଳତା ଏବଂ ମେକ୍ ଇନ୍ ଇଣ୍ଡିଆ ଦୃଷ୍ଟିକୋଣ ଅଧୀନରେ ଦେଶ ଆଇଟି ଏବଂ ଇଲେକ୍ଟ୍ରୋନିକ୍ସ କେନ୍ଦ୍ର ଭାବେ ଉଭା ହୋଇଛି। ଆଜି ଜୟପୁରରେ ଲଘୁ ଉଦ୍ୟୋଗ ଭାରତୀ ଦ୍ୱାରା ଆୟୋଜିତ ଆଇଡିଆଥନ୍ 2025ର ଶେଷ ଅଧିବେଶନରେ ଉଦ୍ବୋଧନ ଦେଇ ମନ୍ତ୍ରୀ କହିଛନ୍ତି, ଆଇଟି କ୍ଷେତ୍ରରେ ଭାରତର ପ୍ରଗତି ବିଶ୍ୱସ୍ତରୀୟ ଆଲୋଚନାର ବିଷୟବସ୍ତୁ ପାଲଟିଛି। ଦେଶରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ 11,50,000 କୋଟି ଟଙ୍କାରୁ ଅଧିକ ହେବା ସହ 25 ଲକ୍ଷରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଶ୍ରୀ ବୈଷ୍ଣବ କହିଛନ୍ତି, ଭାରତର ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କେବଳ ଘରୋଇ ଆବଶ୍ୟକତା ପୂରଣ କରିବ ନାହିଁ, ବରଂ ରପ୍ତାନୀ ମାଧ୍ୟମରେ ଅନ୍ତର୍ଜାତୀୟ ବଜାରରେ ମଧ୍ୟ ଉପଲବ୍ଧ ହେବ। ଦେଶରେ ସେମିକଣ୍ଡକ୍ଟର ଚିପ୍ସ ଉତ୍ପାଦନର ସଫଳତା ସମ୍ପର୍କରେ ମଧ୍ୟ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଜିଏସ୍ଟି ସଂସ୍କାର ବିଷୟରେ ଉଲ୍ଲେଖ କରି ଶ୍ରୀ ବୈଷ୍ଣବ କହିଛନ୍ତି, ଏହା ଅନେକ ଦୈନନ୍ଦିନ ବ୍ୟବହାର ସାମଗ୍ରୀର ମୂଲ୍ୟ ହ୍ରାସ କରିବା ସହ ବ୍ୟବସାୟୀଙ୍କ ସମେତ ଅର୍ଥନୀତିକୁ ମଧ୍ୟ ଲାଭ ପହଞ୍ଚାଇବ। ଏହି ଅବସରରେ ଶ୍ରୀ ବୈଷ୍ଣବ ଜୟପୁରରେ ବିଭିନ୍ନ ରେଳ ପ୍ରକଳ୍ପ ମଧ୍ୟ ପରିଦର୍ଶନ କରିବା ସହ ଚାଲିଥିବା ବିକାଶ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ। କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ସାଂସ୍କୃତିକ ନବଜାଗରଣର ଏକ ପର୍ଯ୍ୟାୟ ଦେଇ ଗତି କରୁଛି। ଆଜି ନୂଆଦିଲ୍ଲୀରେ ଜ୍ଞାନ ଭାରତମ୍ ଅନ୍ତର୍ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିବା ଅବସରରେ ଶ୍ରୀ ଶେଖାୱତ କହିଛନ୍ତି, ଜ୍ଞାନ ଭାରତମ୍ ହେଉଛି ଭାରତର ପାଣ୍ଡୁଲିପି ଐତିହ୍ୟର ସଂରକ୍ଷଣ, ଡିଜିଟାଇଜେସନ୍ ଏବଂ ପ୍ରସାର ପାଇଁ ଏକ ଉତ୍ସର୍ଗୀକୃତ ଜାତୀୟ ପଦକ୍ଷେପ। ଏହି ମିଶନର ଲକ୍ଷ୍ୟ ଭବିଷ୍ୟତ ପାଇଁ ଭାରତର ପାଣ୍ଡୁଲିପି ଐତିହ୍ୟର ସଂରକ୍ଷଣ। ସେ କହିଛନ୍ତି, ହଜାର ହଜାର ବର୍ଷ ପୂର୍ବେ ସୃଷ୍ଟି ହୋଇଥିବା ଜୀବନ ସହିତ ଜଡ଼ିତ ସମସ୍ତ ଶିକ୍ଷା ଏବେ ବି ମାନବ ଜାତି ଓ ପରିବେଶ ପାଇଁ ଉପଯୋଗୀ। ଏହି ସମ୍ମିଳନୀରେ ଦେଶ ଓ ବିଦେଶର ବିଦ୍ୱାନ, ବିଶେଷଜ୍ଞ, ଅନୁଷ୍ଠାନ ଏବଂ ସାଂସ୍କୃତିକ ଅଭ୍ୟାସକାରୀଙ୍କ ସମେତ 1,000ରୁ ଅଧିକ ଅଂଶଗ୍ରହଣକାରୀ ଏକତ୍ରିତ ହୋଇଛନ୍ତି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଚିନି ଶିଳ୍ପକୁ ଦେଶର ମେରୁଦଣ୍ଡ ବୋଲି କହିବା ସହ ଶିଳ୍ପର ପ୍ରଶଂସା କରିଛନ୍ତି। କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ସହ ଭାରତ ଚିନି ଏବଂ ଜୈବ ଶକ୍ତି ସମ୍ମିଳନୀର ତୃତୀୟ ସଂସ୍କରଣରେ ଯୋଗଦେଇ ଶ୍ରୀ ଗଡ଼କରୀ କହିଛନ୍ତି, ଭାରତର ଜୈବ ଶକ୍ତି କ୍ଷେତ୍ର ଏହାର 20% ଇଥାନଲ ମିଶ୍ରଣ ମାଧ୍ୟମରେ ଉଲ୍ଲେଖନୀୟ ସଫଳତା ହାସଲ କରିପାରିଛି। ବାୟୁ ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ଜୀବାଶ୍ମ ଇନ୍ଧନ ଆମଦାନୀ ହ୍ରାସ କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି, ଗତ 11 ବର୍ଷ ମଧ୍ୟରେ ଦେଶର ଇଥାନଲ ମିଶ୍ରଣ 1.5%ରୁ 20%କୁ ବୃଦ୍ଧି ପାଇଛି। ଆଖୁ ଏକ ପାରମ୍ପରିକ ଫସଲରୁ ରଣନୈତିକ, ଅର୍ଥନୈତିକ ଏବଂ ଶକ୍ତି ସମ୍ପତ୍ତିରେ ପରିଣତ ହୋଇଛି ବୋଲି ଶ୍ରୀ ଯୋଶୀ କହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଆଜି ରାଜ୍ୟଗୁଡ଼ିକ ଦ୍ୱାରା ଗ୍ରହଣ କରାଯାଉଥିବା ପ୍ରତିରୋଧୀ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଦେଶରେ ବର୍ତ୍ତମାନ ଡେଙ୍ଗୁ ଏବଂ ମ୍ୟାଲେରିଆ ପରିସ୍ଥିତିର ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରେ ଶ୍ରୀ ନଡ୍ଡା ରାଜ୍ୟ, ସ୍ଥାନୀୟ ସଂସ୍ଥା ଏବଂ ସମ୍ପ୍ରଦାୟକୁ ସାଧାରଣ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ପ୍ରତିରୋଧୀ ଏବଂ ନିୟନ୍ତ୍ରଣ ପଦକ୍ଷେପକୁ ଆହୁରି ତୀବ୍ର କରିବାକୁ ଅନୁରୋଧ କରିଛନ୍ତି। ସେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଏ ନେଇ ପରାମର୍ଶ ଜାରି କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କୁ ବ୍ୟକ୍ତିଗତ ଭାବେ ପରିସ୍ଥିତିର ସମୀକ୍ଷା କରିବାକୁ ଏବଂ 20 ଦିନ ମଧ୍ୟରେ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ମହାରାଷ୍ଟ୍ରର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଭାରତର ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ସିପି ରାଧାକ୍ରିଷ୍ଣନ ମହାରାଷ୍ଟ୍ରର ରାଜ୍ୟପାଳ ପଦରୁ ଇସ୍ତଫା ଦେବା ପରେ ଆଚାର୍ଯ୍ୟ ଦେବବ୍ରତଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ନେପାଳର ରାଷ୍ଟ୍ରପତି ରାମଚନ୍ଦ୍ରନ ପାଉଡେଲ ଏକ ବିବୃତ୍ତିରେ କହିଛନ୍ତି, ବର୍ତ୍ତମାନ ସାମ୍ବିଧାନିକ ସୀମା ମଧ୍ୟରେ ଦେଶରେ ଚାଲିଥିବା ସମସ୍ୟାର ସମାଧାନ ପାଇଁ ପ୍ରୟାସ ଜାରି ରହିଛି। ଡେମୋକ୍ରାଟିକ୍ ଥଟ୍ ସୋସାଇଟି ସମସ୍ତ ନାଗରିକ ସମାଜ ସଂଗଠନକୁ ଶାନ୍ତିପୂର୍ଣ୍ଣ ଆଲୋଚନା ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟା ମାଧ୍ୟମରେ ବର୍ତ୍ତମାନ ପରିସ୍ଥିତିର ସମାଧାନର ପନ୍ଥା ବାହାର କରିବା ପାଇଁ ଅନୁରୋଧ କରିଛି। କାଠମାଣ୍ଡୁ ଉପତ୍ୟକାରେ ଆସନ୍ତାକାଲି 6:00 PM କର୍ଫ୍ୟୁ ଜାରି ରହିଛି। କ୍ରିକେଟ୍ ଏସିଆ କପ୍ ପୁରୁଷ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଆବୁଧାବିସ୍ଥିତ ଶେଖ୍ ଜାୟେଦ୍ ଷ୍ଟାଡିୟମରେ ଭାରତୀୟ ସମୟ ରାତି 8:00 ଗ୍ରୁପ୍ ବି ର ଏକ ମ୍ୟାଚ୍ରେ ବାଂଲାଦେଶ ଓ ହଂକଂ ମଧ୍ୟରେ ମୁକାବିଲା ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ, ମରିସସ୍ ଓ ଭାରତ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ 4 ବୁଝାମଣାପତ୍ର ସ୍ୱାକ୍ଷରିତ, ଉତ୍ତରାଖଣ୍ଡର ଡେରାଡୁନ୍ରେ ବନ୍ୟା ପରିସ୍ଥିତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ, ରାଜ୍ୟକୁ 1,200 କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା, ବାୟୁ ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ଜୀବାଶ୍ମ ଇନ୍ଧନ ଆମଦାନୀ ହ୍ରାସ କରିବା ଉପରେ ଗୁରୁତ୍ୱାରୋପ କଲେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଏବଂ ଭାରତ ମ୍ୟାଲେରିଆ ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ।